ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ଅଷ୍ଟ୍ରିଆ ଗସ୍ତ ଐତିହାସିକ ଏବଂ ଅତ୍ୟନ୍ତ ଫଳପ୍ରଦ ହୋଇଥିବା କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ଆଗାମୀ ବଜେଟ୍ ପୂର୍ବରୁ ଆଜି ପ୍ରସିଦ୍ଧ ଅର୍ଥନୀତିଜ୍ଞମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ. ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ ବିମ୍ଷ୍ଟେକ୍ ବିଦେଶ ମନ୍ତ୍ରୀମାନଙ୍କ ସମ୍ମିଳନୀ. ଅମରନାଥ ଗୁମ୍ଫା ଦର୍ଶନ ନିମନ୍ତେ ଯାତ୍ରା ଆରମ୍ଭ କଲେ 4885 ଜଣ ତୀର୍ଥଯାତ୍ରୀ ଏବଂ ହରାରେଠାରେ ଅନୁଷ୍ଠିତ ତୃତୀୟ ଟି20 ମ୍ୟାଚ୍ରେ ଜିମ୍ବାୱେକୁ 23 ରନ୍ରେ ପରାସ୍ତ କଲା ଭାରତ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଷ୍ଟ୍ରିଆ ଗସ୍ତକୁ ଐତିହାସିକ ଏବଂ ଅତ୍ୟନ୍ତ ଫଳପ୍ରଦ ହୋଇଥିବା କହିଛନ୍ତି. ସେ କହିଛନ୍ତି ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଆହୁରି ସୁଦୃଢ଼ କରିଛି. ଅଷ୍ଟ୍ରିଆ ଯାତ୍ରା ଶେଷ କରି ଶ୍ରୀ ମୋଦି କହିଛନ୍ତି ଭିଏନାଠାରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମ ସନ୍ତୋଷଜନକ ଥିଲା ଏବଂ ଅଷ୍ଟ୍ରିଆ ଲୋକଙ୍କ ଆତିଥ୍ୟ ଓ ଭଲପାଇବା ନେଇ ସେ ଚାନ୍ସେଲର କାର୍ଲ ନେମ୍ହର ଏବଂ ତାଙ୍କ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି. ଅଷ୍ଟ୍ରେଲିଆ ଚାନ୍ସେଲର ନେହମରଙ୍କ ସହ ପାରସ୍କରିକ ଆଲୋଚନା ପରେ ଶ୍ରୀ ମୋଦି କହିଛନ୍ତି ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କ ସୁଦୃଢ଼ କରିବା ଲାଗି ଅନେକଗୁଡ଼ିଏ ସମ୍ଭାବନା ଦେଖାଦେଇଛି. ଉଭୟ ଦେଶ ଦ୍ୱିପାକ୍ଷିକ ବୁଝାମଣା ଦିଗରେ ଆଗକୁ ବଢ଼ିବା ପାଇଁ ନୀତି ନିର୍ଣ୍ଣୟ କରିସାରିଛନ୍ତି. ଏକ ମିଳିତ ବାର୍ତ୍ତାରେ ଉଭୟ ନେତା ବର୍ତ୍ତମାନର ବିଶ୍ୱ ପରିସ୍ଥିତି ନେଇ ଆଲୋଚନା କରିଥିବା କହିଛନ୍ତି. ଉଭୟ ଦେଶ ମଧ୍ୟରେ ଥିବା ଗଣତନ୍ତ୍ର ଏବଂ ଆଇନର ଶାସନ ଭଳି ମୂଲ୍ୟବୋଧ ସମ୍ପର୍କର ସ୍ଥିତି ମଜବୁତ କରିବା ଲାଗି ଭିଭିଭୂମି ପ୍ରସ୍ତୁତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ସେ କହିଛନ୍ତି ଭାରତ ଏବଂ ଅଷ୍ଟ୍ରିଆ ଅର୍ଥନୈତିକ ସହଯୋଗ ଓ ନିବେଶ ସମେତ ଭିଭିଭୂମି ବିକାଶ, ଉଦ୍ଭାବନ, ଅକ୍ଷୟ ଶକ୍ତି, ଜଳ ଓ ବର୍ଜ୍ୟବସ୍ତୁ ପରିଚାଳନା, କୃତ୍ରିମ ବୁଦ୍ଧିମତା ଏବଂ କ୍ୱାଣ୍ଟମ ଆଦି କ୍ଷେତ୍ରରେ ପରସ୍କରର ସାମର୍ଥ୍ୟକୁ ବ୍ୟବହାର କରିବା ପାଇଁ କାର୍ଯ୍ୟ କରିବେ. ଉଭୟ ଦେଶର ଯୁବଶକ୍ତି ଏବଂ ଚିନ୍ତାଧାରାକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ଷ୍ଟାର୍ଟଅପ୍କୁ ମାଧ୍ୟମ ଭାବେ ବ୍ୟବହାର କରାଯିବ. ଅଷ୍ଟ୍ରେଲିଆରେ ଉଭୟ ଦେଶର ବ୍ୟବସାୟୀମାନଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦି କହିଛନ୍ତି ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ ହେବା ଦିଗରେ ଅଗ୍ରସର ହେଉଥିବାବେଳେ ଅଷ୍ଟ୍ରିଆର ବ୍ୟବସାୟୀ ଅଂଶୀଦାରମାନେ ଏହା ଉପରେ ଦୃଷ୍ଟି ଦେବା ଉଚିତ. ଶ୍ରୀ ମୋଦି ବିଶ୍ୱର ପ୍ରମୁଖ ଉଦ୍ୟୋଗଗୁଡ଼ିକୁ ଭାରତ ପ୍ରତି ଆକୃଷ୍ଟ କରିବା ଲାଗି ସରକାର ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକ ଉପରେ ଗୁରୁତ୍ୱାରୋପ କରିଥିଲେ. ଅଷ୍ଟ୍ରିଆର ପ୍ରମୁଖ କମ୍ପାନୀଗୁଡ଼ିକୁ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ଯୋଗଦାନ ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି. ସେ କହିଛନ୍ତି ସେମିକଣ୍ଡକ୍ଟର, ମେଡିକାଲ ଯନ୍ତ୍ରପାତି, ସୌର ସେଲ୍ ଆଦି କ୍ଷେତ୍ରରେ ଭାରତ ପ୍ରୋତ୍ସାହନ ଯୋଗାଇ ଦେଉଛି. ଏହି ଗସ୍ତକାଳରେ ପ୍ରଧାନମନ୍ତ୍ରୀ ମୋଦି ଅଷ୍ଟ୍ରିଆଠାରେ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ ବିଜେତା ଆଣ୍ଟନ୍ ଜେଲିଙ୍ଗରଙ୍କ ସହ ସାକ୍ଷାତ କରିଥିଲେ. ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ଜେଲିଙ୍ଗରଙ୍କୁ ଭାରତର ରାଷ୍ଟ୍ରୀୟ କ୍ୱାଣ୍ଟମ୍ ଅଭିଯାନ ବିଷୟରେ କହିଥିଲେ. ସେଠାରେ ପ୍ରଧାନମନ୍ତ୍ରୀ ଅନ୍ୟ କେତେଜଣ ଭାରତୀୟଙ୍କ ସହ ସାକ୍ଷାତ ଆଲୋଚନା କରିଥିବା ଜଣାପଡ଼ିଛି. ସେଠାରେ ଭାରତୀୟ ସମୁଦାୟଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଥିଲେ ଏବେ ବିଶ୍ୱ ଭାରତକୁ ଅତ୍ୟନ୍ତ ବିଶ୍ୱାସର ସହ ବିବେଚନା କରୁଛି ଏବଂ ଭାରତଠାରୁ ବହୁତ କିଛି ଶିଖିବାକୁ ଚାହୁଁଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ପ୍ରସିଦ୍ଧ ଅର୍ଥନୀତିଜ୍ଞମାନଙ୍କ ସହ ଆଲୋଚନା କରିବେ. ଆଗାମୀ ବଜେଟ୍ ସମ୍ପର୍କରେ ଶ୍ରୀ ମୋଦି ସମ୍ପୃକ୍ତ ଅର୍ଥନୀତିଜ୍ଞମାନଙ୍କ ପ୍ରସ୍ତାବ ଓ ପରାମର୍ଶ ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି. ଅର୍ଥନୀତିଜ୍ଞଙ୍କ ବ୍ୟତୀତ ଏହି ଆଲୋଚନାରେ ଅନ୍ୟାନ୍ୟ କ୍ଷେତ୍ରର ବିଶେଷଜ୍ଞମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି. ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରି ଏବଂ ଅନ୍ୟ ସଦସ୍ୟମାନେ ମଧ୍ୟ ଏହି ଆଲୋଚନାକାଳରେ ଉପସ୍ଥିତ ରହିବେ. ସଂସଦର ବଜେଟ୍ ଅଧିବେଶନ ଚଳିତ ମାସ 22 ଆରମ୍ଭ ହେବାକୁ ଥିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 23 ପୂର୍ଣ୍ଣାଙ୍ଗ ବଜେଟ୍ ଲୋକସଭାରେ ଉପସ୍ଥାପନ କରିବେ. ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି ସରକାରର ଏହା ପ୍ରଥମ ବଜେଟ୍ ହେବ. ଗତମାସରେ ଅନୁଷ୍ଠିତ ସଂସଦର ମିଳିତ ଅଧିବେଶନକୁ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ ଆଗାମୀ ବଜେଟ୍ ଭବିଷ୍ୟତ ଲକ୍ଷ୍ୟ ପୂରଣ ଦିଗରେ ଏକ ମାଇଲ୍ ଖୁଣ୍ଟ ସାବ୍ୟସ୍ତ ହେବ. ଏଥିରେ ପ୍ରମୁଖ ଆର୍ଥିକ ଏବଂ ସାମାଜିକ ସୁଧାର ନିମନ୍ତେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି. ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନ ଯୋଗୁଁ ଗତ ଫେବୃୟାରୀ ମାସରେ କେନ୍ଦ୍ର ସରକାର ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଆଗତ କରିଥିଲେ.
तारीख पे तारीख, तारीख पे तारीख,
लेकिन अब ऐसा नहीं.
FIR करना आसान नहीं.
आसान बन गया अब. पता नहीं जांच में कुछ हो भी रहा है या नहीं।
अब पूरी जानकारी मिलेगी।
क्या मोबाइल में जो फोटो है उसे सबूत मानेंगे वो?
माना जाएगा दोस्त।
छोड़ो कल की बातें, कल की बात पुरानी, नए कानून लिखेंगे नए भारत की कहानी। ये नई आजादी, ये नई आजादी।
ये सुधारवादी हैं, नहीं है ये दंड प्रधान। टेक्नोलॉजी का अधिक उपयोग, मिलेगा तेज न्याय। पीड़ित को ये देते हैं कई नए अधिकार। अपराधों के लिए हैं इसमें कड़े प्रावधान। न्याय केंद्रित कानून लिखेंगे अब नए भारत की कहानी।
नए आपराधिक कानून 1 जुलाई 2024 से लागू। आजाद भारत, अपने कानून।
ये नई आजादी।
बिम्स्टेक सदस्य देशमानंकर विदेश मंत्रीमानंकर द्वितीय सम्मेलनी आजिठारु नुआ दिल्ली रे आरंभ हेबो। वैदेशिक मंत्रालय सूचना अनुयायी डॉक्टर एस जयशंकर एथिरे अध्यक्षता करिवे। सम्मेलनी रे बिम्स्टेक समूह देशमानंक मध्यरे सुरक्षा, द्विपाक्षिक संपर्क, वाणिज्य एवं पुंजीनिवेश क्षेत्र में सहयोग प्रसंगे आलोचना हेबो। बिम्स्टेक वैदेशिक मंत्रीमानंकर प्रथम सम्मेलनी गत वर्ष जुलाई में थाईलैंड बैंकॉक रे आयोजित होइथिला। उत्तर प्रदेश में वर्षाजनित घटन गत 24 घंटा मध्य 22 जन मृत्यु घटी। प्रतापगढ़ 11 जन मृत्यु होता बेले सुल्तानपुर 6 जन मृत्यु घटी। चंदोली जिले में वज्रपात 5 जन जीवन जाई। 12 जिला अंतर्गत 633 ग्रामर लोकमाने बन्या विपात द्वारा प्रभावित होती। विशेषकर लक्ष्मीपुर खेरी, सीतापुर, पिलभित श्रावस्ती, बलरामपुर, बस्ती, बाराबांकी, गोंडा, बलिया, सिद्धार्थनगर, शाहजानपुर और खुशीनगर जिला अधिक प्रभावित होई। हजार हजार एकर चाष जमी जलमग्न होता बेले प्राय 8 लक्ष लोक प्रभावित होती। केतक स्थान में रेल लाइन उपर बन्या जल प्रवाहित होगाजग बाधाप्राप्त हो। उद्धार एवं रिलीफ दल पक्ष 10,000 अधिक लोक सुरक्षित स्थान को स्थानांतर कर। आज मुख्यमंत्री योगी आदित्यनाथ श्रीबस्ती जिल्लार बन्या प्रभावित अंचल परिदर्शन करिवार कार्यक्रम रही। आबुधाबी स्थित भारतीय दूतावास त्वरित कार्यानुष्ठान जोगु सेठारे कार्य करुथिबा जणे भारतीय नागरिकंकु सुरक्षित भावे भारत अणाजाई पारिछि। सेठारे कार्य करुथिबा सिबमन बाबू हृदघातर शिकार हेबा परे भारतीय दूतावास पक्षरु समस्त सहयोग जोगाइ दिया जाइछि। चलित वर्ष प्रथम भागरे सिबमन यूएई जिबा परे सेठारे एक रेस्तोरांरे वेटर भावे कार्य करुथिले। गत एप्रिल मास 22 से हृदघातर शिकार होइथिले। परे तांकु आबुधाबीर एक हस्पिटालले भर्ती कराजाइथिला। हस्पिटाल पक्षरु भारतीय दूतावास को एही विषय अवगत करा परे दूतावास पक्षरु त्वरित पदक्षेप ग्रहण करा जायतिला। हस्पिटाल ले दूतावास पक्षरु समस्त व्यवस्था करा जिबा सह सिम्मन को भारत फेरिबा नै प्रक्रिया आरंभ होइतिला। दूतावास पक्षरु तांको नियोजनकर्ताङ्क ठारु भिसा कागजपत्र संग्रह करा जिबा परे भारत आनिबा लागि टिकट करा जायतिला। सिम्मन एवं तांको पत्नी अपर्णा आज 2:45 रे केरल रे पहुंचिबे। अमरनाथ गुंफा दर्शन निमन्ते आज जम्मूर भगवती नगर यात्री निवास क्याम्प्रु 4885 जन तीर्थयात्री काश्मीर घाटी को यात्रा आरंभ करिछन्ति। 191 गाड़ी से मूल शिविर नियाजाउछि। एहि ब्याचरे 3622 जन पुरुष, 1086 जन महिला, 14 जन पिला, 111 जन साधु और 52 जन साध्वी अछन्ति। सकाळ 3:00 1894 जन बैताल यात्रा आरंभ करिथिबा बेले 2991 जन पहलगांव मूल क्याम्प को यात्रा आरंभ करिछन्ति। क्रिकेट रे भारतीय पुरुष टीम जिम्बाब्वे को तृतीय टी20 मैच रे 23 रन ने परास्त करिछि। एही मैच रे विजय सह भारत 5 मैच विशिष्ट टी20 श्रृंखला रे 2-1 रे आगरे रहिछि। हरारे ठारे अनुष्ठित तृतीय मैच रे प्रथम बैटिंग करी भारत 20 ओवर रे 4 विकेट विनिमय रे 182 रन स्कोर करिथिला। सुमन गिल 49 बॉल रे 66 रन स्कोर करिथिले। जवाब रे जिम्बाब्वे निर्धारित 20 ओवर रे 6 विकेट हराई 169 रन करिबाकु सक्षम होइथिला। वाशिंगटन सुंदर 3 विकेट एवं आबेश खान 2 विकेट अक्तियार करिथिले। मुख्य संवाद पुनि थरे। ଅଷ୍ଟ୍ରିଆ ଗସ୍ତ ଐତିହାସିକ ଓ ଫଳପ୍ରଦ ହୋଇଥିବା କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଗାମୀ ବଜେଟ୍ ପୂର୍ବରୁ ଆଜି ପ୍ରସିଦ୍ଧ ଅର୍ଥନୀତିଜ୍ଞମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ ବିମ୍ଷ୍ଟେକ୍ ବିଦେଶ ମନ୍ତ୍ରୀମାନଙ୍କ ସମ୍ମିଳନୀ। ଅମରନାଥ ଗୁମ୍ଫା ଦର୍ଶନ ନିମନ୍ତେ ଯାତ୍ରା ଆରମ୍ଭ କଲେ 4885 ଜଣ ତୀର୍ଥଯାତ୍ରୀ ଏବଂ ହରାରେଠାରେ ଅନୁଷ୍ଠିତ ତୃତୀୟ ଟି20 ମ୍ୟାଚ୍ରେ ଜିମ୍ବାବ୍ୱେକୁ 23 ରନ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।